आकाशवाणी। ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଏବଂ ଏସୀୟ ବିକାଶ ବ୍ୟାଙ୍କ ଏଡିବି ଅଧ୍ୟକ୍ଷଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ। ଗତ ଦଶନ୍ଧି ମଧ୍ୟରେ ଭାରତ ଦ୍ରୁତ ପରିବର୍ତ୍ତନ ଆଡ଼କୁ ଅଗ୍ରସର ହୋଇ ଲୋକଙ୍କୁ ସଶକ୍ତ କରିଛି, କହିଲେ ପ୍ରଧାନମନ୍ତ୍ରୀ। ଉତ୍ତର ପୂର୍ବାଞ୍ଚଳର 4 ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ବନ୍ୟା ଓ ଭୂସ୍ଖଳନର ମୁକାବିଲା ନେଇ କଥାବାର୍ତ୍ତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆଗାମୀ 7 ଦିନ ମଧ୍ୟରେ ଉତ୍ତର ପୂର୍ବ ଭାରତରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗର ସୂଚନା। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ଆଉ କିଛି ସମୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ହେବ ମୁକାବିଲା। ବିସ୍ତୃତ ସମ୍ବାଦ, ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସୀୟ ବିକାଶ ବ୍ୟାଙ୍କ ଏଡିବିର ଅଧ୍ୟକ୍ଷ ମାସାଟୋ କାଣ୍ଡାଙ୍କୁ ଭେଟି ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଭାରତର ଦ୍ରୁତ ପରିବର୍ତ୍ତନ ଆଡ଼କୁ ଅଗ୍ରସର ହୋଇ ଲୋକମାନଙ୍କୁ ସଶକ୍ତ କରିଛି। ଏହି ଅଭିଯାନରେ ଦେଶ ତା'ର ଗତିକୁ ଆହୁରି ବଢ଼ାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ବୈଠକରେ ଉଭୟ ପକ୍ଷ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏଡିବିର ଅଧ୍ୟକ୍ଷ ଶ୍ରୀ କାଣ୍ଡା କହିଛନ୍ତି, ଆସନ୍ତା 5 ବର୍ଷ ମଧ୍ୟରେ ଏଡିବି ପୌର ଭିତ୍ତିଭୂମିର ବିକାଶ, ମେଟ୍ରୋ ନେଟୱାର୍କର ବିସ୍ତାର, ନୂତନ ଆଞ୍ଚଳିକ ର୍ୟାପିଡ୍ ଟ୍ରାନ୍ଜିଟ୍ ସିଷ୍ଟମ କରିଡର ନିର୍ମାଣ ଏବଂ ସହରୀ ଆଧୁନିକୀକରଣ ପାଇଁ ତୃତୀୟ ପକ୍ଷ ପୁଞ୍ଜି ସହାୟତା $10 ବିଲିୟନ ନିବେଶ କରିବାକୁ ଲକ୍ଷ୍ୟ ରଖିଛି। ସାମାଜିକ ଗଣମାଧ୍ୟମରେ ଶ୍ରୀ କାଣ୍ଡା ବିକଶିତ ଭାରତ 2047 ଦୃଷ୍ଟିକୋଣକୁ ଉଚ୍ଚ ପ୍ରଶଂସା କରି ଏହାକୁ ଏକ ମହତ୍ୱାକାଂକ୍ଷୀ ଯୋଜନା ଭାବେ ପରିଗଣିତ କରିଛନ୍ତି। ଭାରତ ଏଡିବିର ଏକ ବିଶେଷ ଅଂଶୀଦାର ଭାବେ ଉଲ୍ଲେଖ କରି ସରକାରୀ ଏବଂ ଘରୋଇ କ୍ଷେତ୍ରରେ ଆର୍ଥିକ ସହାୟତା ବୃଦ୍ଧି, ପୁଞ୍ଜିନିବେଶ ଆଦି ବିକଶିତ ରାଷ୍ଟ୍ର ଗଠନ ହେବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା 4 ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଆସାମ, ମଣିପୁର, ସିକ୍କିମ୍ ଏବଂ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଛନ୍ତି। ପ୍ରବଳ ମୌସୁମୀ ବର୍ଷା ଯୋଗୁଁ ସେହିସବୁ ଅଞ୍ଚଳରେ ଘଟୁଥିବା ବନ୍ୟା ଏବଂ ଭୂସ୍ଖଳନର କଡ଼ା ମୁକାବିଲା କରିବାକୁ କେନ୍ଦ୍ର ସରକାର ପୂର୍ଣ୍ଣ ସହାୟତା ପ୍ରଦାନ କରିବେ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ସେହି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଶ୍ରୀ ଶାହା ବ୍ୟକ୍ତିଗତ ଭାବେ କଥା ହୋଇ ସରକାର ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରତି ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ମୋଦି ସରକାର ଉତ୍ତର ପୂର୍ବାଞ୍ଚଳ ଲୋକଙ୍କ ସମର୍ଥନରେ ସମ୍ପୂର୍ଣ୍ଣ ଭାବେ ସମର୍ପିତ ରହିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସହ କଥା ହୋଇ କହିଛନ୍ତି, କେନ୍ଦ୍ର ସରକାର ଯେପରି ତୁରନ୍ତ ସହାୟତା ପ୍ରଦାନ କରୁଛନ୍ତି ସେଥିପାଇଁ ସେ ଧନ୍ୟବାଦ ଜଣାଇଛନ୍ତି। ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ଅଗ୍ନିଶମ ବାହିନୀ ତଥା ସ୍ଥାନୀୟ ପ୍ରଶାସନ ଅହରହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେହିସବୁ ଅଞ୍ଚଳରେ ଅଧିକ ବର୍ଷା ହେବାର ଆଶଙ୍କା କରାଯାଉଥିବାରୁ ଅଧିକାରୀମାନେ ସତର୍କ ରହି କ୍ଷୟକ୍ଷତିକୁ ହ୍ରାସ କରାଯିବା ସହିତ ରିଲିଫ୍ କାର୍ଯ୍ୟର ତ୍ୱରାନ୍ୱିତ କରିବାକୁ ଶ୍ରୀ ଶାହା ନିର୍ଦ୍ଦେଶ ଦେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସରକାରକୁ କଟୁ ସମାଲୋଚନା କରିଛନ୍ତି। ଆସନ୍ତା 2026 ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ଭାରତୀୟ ଜନତା ପାର୍ଟି ପରବର୍ତ୍ତୀ ସରକାର ଗଠନ କରିବ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଉଲ୍ଲେଖ କରି ଶ୍ରୀ ଶାହା କହିଛନ୍ତି, ନିର୍ବାଚନ ପରବର୍ତ୍ତୀ ହିଂସା, ସୀମାନ୍ତ ଅଞ୍ଚଳରୁ ଅନୁପ୍ରବେଶ, ଦୁର୍ନୀତି ଏବଂ ମହିଳାମାନଙ୍କ ପ୍ରତି ବଢ଼ୁଥିବା ଅପରାଧ ସରକାରଙ୍କ ପ୍ରଶାସନିକ ବିଫଳତାକୁ ପ୍ରମାଣ କରୁଛି। କୋଲକାତାରେ ଆଜି ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଏକ ଜନସଭାକୁ ସମ୍ବୋଧନ କରି ଶ୍ରୀ ଶାହା ଏହା କହିଛନ୍ତି,
ଏ ମହାନ ବଙ୍ଗଭୂମିକୁ ଆଜ ଘୁସପେଟ, ଭ୍ରଷ୍ଟାଚାର, ସ୍ତ୍ରୀ ଉପର ଅତ୍ୟାଚାର, ଅପରାଧ, ବମ ଧମାକେ ଔର ହିନ୍ଦୁଓ କେ ସାଥ ଦୁରାଚାର କା କେନ୍ଦ୍ର ବନାକର ରଖ ଦିଆ ହେ।
ଗଣତନ୍ତ୍ରକୁ ବଜାୟ ରଖିବାରେ ସରକାର ବିଫଳ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଗତ ବିଧାନସଭା ନିର୍ବାଚନରେ ବହୁ ବିଜେପି କର୍ମୀଙ୍କ ମୃତ୍ୟୁକୁ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। କୌଣସି ଏକ ଘଟଣାର ପ୍ରକୃତ ନାମ ନ ନେଇ ଶ୍ରୀ ଶାହା ଟିଏମ୍ସି ଦଳକୁ ଦୋଷାରୋପ କରି କହିଛନ୍ତି, ବେଙ୍ଗଲ ନେତୃତ୍ୱ କେନ୍ଦ୍ରୀୟ ସାମରିକ ଅଭିଯାନକୁ ବିରୋଧ କରିବା ସହ ବିଭିନ୍ନ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି। ଏପରି ଘଟଣା ଦେଶର ପ୍ରତିଷ୍ଠା ତଥା ନାଗରିକମାନଙ୍କ ଭାବନାକୁ ଆଘାତ ପହଞ୍ଚାଇଥିବା ସ୍ୱରାଷ୍ଟ୍ରମନ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କୋଲକାତାର ସିମ୍ଲା ଷ୍ଟ୍ରିଟ୍ ସ୍ଥିତ ସ୍ୱାମୀ ବିବେକାନନ୍ଦଙ୍କ ପୈତୃକ ବାସଭବନକୁ ଯାଇ ସାଧୁସନ୍ଥମାନଙ୍କ ସହ ସ୍ୱତନ୍ତ୍ର ଆଲୋଚନା କରିଛନ୍ତି। ଶ୍ରୀ ଶାହା ଏହି ଅବସରରେ ସ୍ୱାମୀଜୀଙ୍କ ସ୍କୃତିକୁ ମନେପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଆଲୋଚନାରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନର ପ୍ରାୟ 200 ସାଧୁସନ୍ଥ ଯୋଗ ଦେଇଥିଲେ। ବୈଠକରେ ରାଜ୍ୟରେ ଅନୁପ୍ରବେଶ ଏବଂ ସାମ୍ପ୍ରତିକ ପ୍ରସଙ୍ଗ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଶ୍ରୀ ଶାହା ସନାତନ ସମ୍ପ୍ରଦାୟକୁ ଏକତ୍ରିତ ହେବାକୁ ଆହ୍ୱାନ ଦେଇଛନ୍ତି ବୋଲି ଉପସ୍ଥିତ ସାଧୁସନ୍ଥମାନେ ମତ ପ୍ରକାଶ କରିଛନ୍ତି। ଭାରତ ମଙ୍ଗୋଲିଆ ମିଳିତ ସମରାଭ୍ୟାସର 17ତମ ସଂସ୍କରଣ ନୋମାଡିକ୍ ଏଲିଫେଣ୍ଟ ମଙ୍ଗୋଲିଆର ଉଲାନ୍ ବାଟାରସ୍ଥିତ ସ୍ୱତନ୍ତ୍ର ବଳ ତାଲିମ କେନ୍ଦ୍ରରେ ଚାଲିଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ସମରାଭ୍ୟାସ ଜୁନ୍ 13 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ସମରାଭ୍ୟାସରେ ଭାରତ ଏବଂ ମଙ୍ଗୋଲିଆ ମଧ୍ୟରେ ବର୍ଦ୍ଧିତ ପ୍ରତିରକ୍ଷା ସହଯୋଗକୁ ଏହା ପ୍ରତିଫଳିତ କରୁଛି। ଉଦ୍ଘାଟନୀ ସମାରୋହରେ ମଙ୍ଗୋଲିଆରେ ଭାରତର ରାଷ୍ଟ୍ରଦୂତ ଅତୁଲ ମଲାହାରୀ ଗଟସୁର୍ଭେ ଏବଂ ମଙ୍ଗୋଲିଆ ପକ୍ଷରୁ ମେଜର ଜେନେରାଲ ଲଖବା ସୁରେନ ଗାନସେଲମ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଉଭୟ ଅଂଶଗ୍ରହଣକାରୀ ସୈନ୍ୟମାନଙ୍କୁ ଶୁଭକାମନା ଜଣାଇବା ସହ ଏହି ଅଭ୍ୟାସ ଦ୍ୱାରା ଦୁଇ ଦେଶର ସଶସ୍ତ ବାହିନୀ ମଧ୍ୟରେ ଅଧିକ ସହଯୋଗ ଏବଂ ପାରସ୍କରିକ ବୁଝାମଣା ବୃଦ୍ଧି ପାଇବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ସେମାନେ କହିଛନ୍ତି ଏହି ସମରାଭ୍ୟାସ କେବଳ ଉଭୟ ସେନାର କାର୍ଯ୍ୟକ୍ଷମ ପ୍ରସ୍ତୁତିକୁ ବୃଦ୍ଧି କରିବ ନାହିଁ, ବରଂ ଭାରତ ମଙ୍ଗୋଲିଆ ମଧ୍ୟରେ ସ୍ଥାୟୀ ପ୍ରତିରକ୍ଷା ସମ୍ପର୍କକୁ ଅଧିକ ସୁଦୃଢ଼ କରିବ। ସୂଚନାଯୋଗ୍ୟ ଏହି ମିଳିତ ସମରାଭ୍ୟାସରେ ଅର୍ଦ୍ଧପାହାଡ଼ିଆ ଅଞ୍ଚଳରେ ଆତଙ୍କବାଦ ବିରୋଧୀ ଅଭିଯାନ ଅନ୍ତର୍ଭୁକ୍ତ ହେବ। ଏହା ସମସାମୟିକ ସୁରକ୍ଷା ଦୃଷ୍ଟିପଟକୁ ଆଖିରେ ରଖି କରାଯାଉଥିବାର ଜଣାପଡ଼ିଛି। ଜାମ୍ମୁ କାଶ୍ମୀରର ପହଲଗାମରେ ଘଟିଥିବା ବର୍ବର ଆତଙ୍କବାଦୀ ଆକ୍ରମଣ ଜବାବରେ ଭାରତ ଦୃଢ଼ କାର୍ଯ୍ୟାନୁଷ୍ଠାନ ବିଶ୍ୱସ୍ତରରେ ପ୍ରଶଂସା ଲାଭ କରିପାରିଛି। ଡେନମାର୍କର ପୂର୍ବତନ ରାଷ୍ଟ୍ରଦୂତ ଫ୍ରେଡ୍ରି ସାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତର ଜଣେ ପ୍ରକୃତ ରକ୍ଷକ ଭାବେ ବର୍ଣ୍ଣନା କରିବା ସହ ବିଶ୍ୱସ୍ତରରେ ପାକିସ୍ତାନର ଆତଙ୍କୀ କାର୍ଯ୍ୟକଳାପ ସମ୍ପର୍କରେ ଅବଗତ କରାଇବା କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏକ ସମ୍ବାଦ ସଂସ୍ଥା ସହ ସାକ୍ଷାତକାରରେ ସେ କହିଛନ୍ତି ଭାରତ ବିଶ୍ୱସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଭାବେ ଉଭା ହୋଇଛି। ଯେକୌଣସି ପରିସ୍ଥିତିରେ ଆତଙ୍କବାଦର ବିରୋଧ କରିବା ଲାଗି ଦେଶ ପ୍ରସ୍ତୁତ ରହିଛି। ଅପରେସନ୍ ସିନ୍ଦୁର ପରିପ୍ରେକ୍ଷୀରେ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପକୁ ବିଶ୍ୱସ୍ତରରେ ନିନ୍ଦା କରାଯାଇଛି ଏବଂ ଏ କ୍ଷେତ୍ରରେ ଭାରତର ପଦକ୍ଷେପକୁ ସେ ସ୍ୱାଗତ କରିଛନ୍ତି। ଡେନମାର୍କର ପୂର୍ବତନ ରାଷ୍ଟ୍ରଦୂତ ମଧ୍ୟ ସୀମାପାର ଆତଙ୍କବାଦ ନେଇ ପାକିସ୍ତାନକୁ ନିନ୍ଦା କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆସନ୍ତାକାଲି 9:30 ଡିଜିଟାଲ୍ ବାଣିଜ୍ୟରେ ଡାର୍କ ପ୍ୟାଟର୍ନରୁ ଗ୍ରାହକମାନଙ୍କୁ ସୁରକ୍ଷା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଖାଉଟି ଆଇନ ଅଧିକାର ଏବଂ ସୁରକ୍ଷାକର୍ମୀ ତଥା ବିଶେଷଜ୍ଞ ପୁଷ୍ପା ଗରିମା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123421050 ଓ 01123144444 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 92890940044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆକ୍ସ ଏଆର୍ ମଧ୍ୟରେ ପ୍ରଶ୍ନ ପଚାରିପାରିବେ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି କୃଷି କେବଳ ଖାଦ୍ୟ ଯୋଗାଣର ଏକ ମାଧ୍ୟମ ନୁହେଁ, ବରଂ ଏହା ସଂସ୍କୃତି, ପରିବେଶ, ଅର୍ଥନୀତିର ଭିତ୍ତିଭୂମି। ପୁଣେଠାରେ ଅନୁଷ୍ଠିତ ଦେଶର ପ୍ରଥମ କୃଷି ହାକାଥନ୍ ଉଦ୍ଘାଟନୀ ସମାରୋହରେ ଯୋଗଦେଇ ଶ୍ରୀ ପାୱାର କହିଛନ୍ତି ଡିଜିଟାଲ୍ ଯୁଗରେ କୃଷି କେବଳ ହିଁ ଏକମାତ୍ର ବୈଶ୍ୱିକ ମଡେଲ ଭାବେ କାର୍ଯ୍ୟ କରିବ। ଏହି କାର୍ଯ୍ୟକ୍ରମ କୃଷି ବିଭାଗ ଏବଂ ମହାତ୍ମା ଫୁଲେ କୃଷି ବିଦ୍ୟାପୀଠର ମିଳିତ ସହଯୋଗରେ ଅନୁଷ୍ଠିତ ହେଉଛି। ଏଥିରେ ଦେଶର 1800ରୁ ଉର୍ଦ୍ଧ୍ୱ ଗବେଷକ ଯୋଗ ଦେଇଛନ୍ତି। ଏହି ହାକାଥନ୍ ଆସନ୍ତା ମଙ୍ଗଳବାର ଦିନ ଉଦ୍ଯାପିତ ହେବ। ଭାରତୀୟ ପାଣିପାଗ ବିଭାଗ କହିଛି ଆଗାମୀ 7 ଦିନ ମଧ୍ୟରେ ଉତ୍ତର ପୂର୍ବ ଭାରତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ବୁଧବାର ପର୍ଯ୍ୟନ୍ତ ଦକ୍ଷିଣ ଉପଦ୍ୱୀପ ଭାରତରେ କେରଳ, ମାହେ ଏବଂ କର୍ଣ୍ଣାଟକରେ ଝଡ଼ବର୍ଷା ସହ ପବନ ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହିସବୁ ଅଞ୍ଚଳରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବାର ମଧ୍ୟ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଆଇପିଏଲ୍ ଟି20 କ୍ରିକେଟ୍ ସିରିଜ୍ର ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚ୍ ଆଉ କିଛି ସମୟ ପରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ପଞ୍ଜାବ କିଙ୍ଗ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆଜିର ମ୍ୟାଚ୍ର ବିଜେତା ଆସନ୍ତା ମଙ୍ଗଳବାର ଦିନ ହେବାକୁ ଥିବା ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋରକୁ ଭେଟିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଏବଂ ଏସୀୟ ବିକାଶ ବ୍ୟାଙ୍କ ଏଡିବି ଅଧ୍ୟକ୍ଷଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ। ଗତ ଦଶନ୍ଧି ମଧ୍ୟରେ ଭାରତ ଦ୍ରୁତ ପରିବର୍ତ୍ତନ ଆଡ଼କୁ ଅଗ୍ରସର ହୋଇ ଲୋକଙ୍କୁ ସଶକ୍ତ କରିଛି କହିଲେ ପ୍ରଧାନମନ୍ତ୍ରୀ। ଉତ୍ତର ପୂର୍ବାଞ୍ଚଳର 4 ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ବନ୍ୟା ଓ ଭୂସ୍ଖଳନର ମୁକାବିଲା ନେଇ କଥାବାର୍ତ୍ତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆଗାମୀ 7 ଦିନ ମଧ୍ୟରେ ଉତ୍ତର ପୂର୍ବ ଭାରତରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗର ସୂଚନା ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ଆଉ କିଛି ସମୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।